समस्त साधु गुरु वैष्णव तथा उपस्थ वैष्णव सर्वजन वृंद मातृवृंद को अर्पण निवेदन करी। आज श्रीमद् भागवत दशम स्कंद द्वितीय अध्याय द्वितीय भाग कहवा द्वितीय अध्याय भगवान आविर्भाव कथा वर्णना करतकाली कही भगवान ये गर्भरे आसी पहुँची गले देवकी गर्भरे 5,500 वर्ष तलर घटना ଭଗବାନ ଆସି ଦେବକୀଙ୍କ ଗର୍ଭରେ ଯେତେବେଳେ ପ୍ରବେଶ କରିଗଲେ ସେତେବେଳେ କଂସ ଦେଖିକି ଭୟ କରିଗଲା। ମୋର ଯିଏ ପ୍ରାଣ ହରଣ କରିବେ ସେ ୟାଙ୍କର ଗୁହାରେ ନିଶ୍ଚିନ୍ତ ଭାବରେ ଉପସ୍ଥିତ ଅଛନ୍ତି। ଏହିଭଳି ଭାବରେ ଦିନ ରାତି 24 ଘଣ୍ଟା ତାଙ୍କର ବିଷୟରେ ଚିନ୍ତା କଲା। ଠିକ୍ ଭାବରେ ଖାଇପାରିଲା ନାହିଁ, ଶୋଇପାରିଲା ନାହିଁ, ବସିପାରିଲାନି, ହସିପାରିଲା ନାହିଁ, କିଛି କରିପାରିଲା ନାହିଁ। ଭଗବାନଙ୍କର ଚିନ୍ତା କରୁଥିଲା କିନ୍ତୁ ଆନନ୍ଦ ପ୍ରାପ୍ତ ହେଉନଥିଲା, ସବୁବେଳେ ଭୟ ରହୁଥିଲା। ଭୟାତ୍ କଂସୋ ବୋଲି କୁହାଯାଏ। ସେ ଭଗବାନ ସହିତ ଏଇଭଳି ଭାବରେ ପ୍ରତିକୂଳ ଭାବରେ ଯୁକ୍ତ ହୋଇଥିଲା। ଭକ୍ତମାନେ ଭଗବାନଙ୍କ ସହିତ ଅନୁକୂଳ ଭାବରେ ଯୁକ୍ତ ଥାଆନ୍ତି, ତେଣୁ ସବୁବେଳେ ସେ ଆନନ୍ଦ ତାଙ୍କର ବଢ଼ିଥାଏ, ବଢ଼ୁଥାଏ। ଭଗବାନଙ୍କ ସେବାରେ, ଚିନ୍ତାରେ, ଯାହା ସବୁ ଭଗବାନଙ୍କ ସହିତ ଯୁକ୍ତ ହେଉଛନ୍ତି ଅନୁକୂଳ ଭାବ। ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା। ଅନୁକୂଲ୍ୟ ଭାବରେ କୃଷ୍ଣଙ୍କର ଅନୁଶୀଳନ ବା ସେବା କଲେ ସେଇଟା ହେଉଛି ଶ୍ରେଷ୍ଠ ଭକ୍ତି। ଭକ୍ତିର ସାମଙ୍କ ସଙ୍ଗରେ ଲଳପୁର ସ୍ୱାମୀ ଏଇଟା କହିଛନ୍ତି। ତେଣୁ ଭଗବାନ ମାତୃଗର୍ଭରେ ରହିଲେ 8 ମାସ ରହିଛନ୍ତି, ଭଗବାନ 10 ମାସ ରହିନଥିଲେ। କାରଣ କଂସ ସବୁଦିନ ଦିନ ଗଣୁଛି, 10 ମାସ ହେଲେ ସେ ଅଷ୍ଟମ ଗର୍ଭ ଜନ୍ମ ହେଲେ ମୁଁ ତାକୁ ହତ୍ୟା କରିବି, ସେ ତାର ଏଇଭଳି ଚିନ୍ତାରେ ରହିଛି। ଭଗବାନ ତାକୁ ଚିଟିଂ କରିବା ପାଇଁ ଭଗବାନ କ'ଣ 8 ମାସରେ ଜନ୍ମ ହେଇଗଲେ ଭଗବାନ ମହାପ୍ରଭୁ 13 ମାସରେ ଜନ୍ମ ହୋଇଥିଲେ। କାହାକୁ କେଉଁଠି କିଭଳି ଭାବରେ ସେ ଭଗବାନ ବ୍ୟବସ୍ଥା କରୁଛନ୍ତି, ଯୋଗ ମାୟାରେ ଆସୁଛନ୍ତି ଭଗବାନ, ସେ କୌଣସି ଭୌତିକ ନିୟମରେ ବନ୍ଧା ନୁହନ୍ତି। ତେଣୁ ଯାହା ବି ହେଉ ସେ ପରେ ଆସିବେ, ତୃତୀୟ ଅଧ୍ୟାୟ ବର୍ଣ୍ଣନା କରାଯିବ। ଏ ଦ୍ୱିତୀୟ ଅଧ୍ୟାୟ କଥା ବର୍ତ୍ତମାନ ଚାଲିଛି। ଏଇଭଳି ଭାବରେ ଆମ ଗତି କାଲି କହୁଥିଲେ ଯେ କଂସର ବନ୍ଦୀଶାଳାରେ ଦେବତାମାନେ, ମୁନିଋଷିମାନେ, ଗନ୍ଧର୍ବ, କିନ୍ନର ଇତ୍ୟାଦି ସମସ୍ତେ ଆସି ସେଠି ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଏଇ ସ୍ତୁତି ଆମେ ଏଇଠି କଥାକୁ ବିଶ୍ରାମ ଦେଇଥିଲେ। ବହୁତ ସ୍ତୁତି ଅଛି, 26ରୁ ଆରମ୍ଭ କରିକି 42-43 ନମ୍ବର ପର୍ଯ୍ୟନ୍ତ ସବୁ ସ୍ତୁତି କରିବେ ସିଏ। 42 ନମ୍ବର ହେଉଛି ଲାଷ୍ଟ। ତେଣୁ ଏଇଭଳି ଭାବରେ ସ୍ତୁତି କରି ମା ଦେବକୀଙ୍କୁ ଆଶ୍ୱାସନ ଦେବେ, ଭଗବାନ ତୁମ ଗର୍ଭରେ ଅଛନ୍ତି, ତୁମର ଚିନ୍ତା କରିବା ଦରକାର ନାହିଁ, ଏଇଭଳି ଭାବରେ କହି ସେ ବିଦାୟ ନେବେ। ଆମେ କେତୋଟି ସ୍ତୁତି ବର୍ଣ୍ଣନା କରିବା। ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାସୁଯୋନିଂ ନୀତଂ ସ ସତ୍ୟେ ସତ୍ୟାସୁ ସତ୍ୟାମୃତ ସତ୍ୟନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ବ୍ରହ୍ମାଙ୍କ ସହିତ ଦେବତାମାନଙ୍କ ସହିତ ଆମେ ମଧ୍ୟ ସେଇଠି ମିଶିଗଲେ, ଏକଜୁଟ ହେଇଗଲେ ସେଇଠି। ଇଏ ଭାଗବତ ମହାତ୍ମା ହେଉଛି ଏଇଟା। ବ୍ରହ୍ମା ଯେଉଁ ସ୍ତୁତି କରୁଛନ୍ତି ଆମେ ଶୁଣିବା ମାତ୍ରେ ଆମେ ବ୍ରହ୍ମାଙ୍କ ମଧ୍ୟ ସଙ୍ଗ କରୁଛେ, ଏ ସତ୍ସଙ୍ଗ ହେଉଛି। ତେଣୁ ଏଇଭଳି ଭାବରେ ପ୍ରଥମ ସ୍ତୁତି ସେ ଏଇଭଳି ଭାବରେ ସତ୍ୟବ୍ରତଂ, ଭଗବାନଙ୍କ ବ୍ରତ ହେଉଛି ସତ୍ୟ। ଭଗବାନ ପାଖରେ ପ୍ରାର୍ଥନା କରିଥିଲେ, ପ୍ରଭୁ ଆପଣ ଆସନ୍ତୁ, ଏଇଭଳି ଭାବରେ ପ୍ରାର୍ଥନା କରିଥିଲେ। ପୁରୁଷ ସୂକ୍ତ ମନ୍ତ୍ରରେ ପ୍ରାର୍ଥନା କରୁଥିଲେ, କିନ୍ତୁ ତାଙ୍କର ମନର ଭାବନାଟା ଥିଲା ସେଇଟା। ତେଣୁ ଭଗବାନ କହିଥିଲେ ମୁଁ ଯିବି, वासुदेव गृह साक्षात भगवान पुरुष पर जनिष्य तत्प्रियार्थम संभवतु सुरस्त्रिय ये कही तेणु आज भगवान प्रतिज्ञा पूरण कर पहुँची जाइंस माँ गर्भर तेणु प्रथम स्तुति यहाँ कहे सत्यव्रत भगवान व्रत हो सत्य भगवान व्रत कौन भगवान व्रत होतन व्रत मम रामायण वर्णना कर महर्षि वाल्मीकि से कहते जिते भगवान रामचंद्र जिते जा सीतादेव अन्वेषण पहुँचीगले समुद्र तटे पहुँचीगले से ही समय विभीषण आसिक शरण पशिला विभीषण जिते शरण पशिला अन्य माने सब पार्षद माने हनुमान छाड़ी अन्य माने समस्त मना करना विभीषण हो रावण रई सी हूँ शत्रुपक्ष आम शरण दवा ना कि भगवान ये कथाटी कही प्रसिद्ध कथा भगवान व्रत ये भगवान व्रत से कही सकृत प्रपन्नाय तवा स्मृति चाहते अभय सर्वभूते ददाम ये त्रत मम ये भगवान व्रत आम व्रत करूँ भगवान व्रत करें ये भाव आदान प्रेमर आदान प्रदान हुए खाली एक तरफा नुह भगवान व्रत हूँ सकृदी प्रपन्ना गोटे थर जब जन कह भगवान शरण जा कह तबा स्मृति प्रभु मुकर यही भाव में जब जन से प्रार्थना करेंगे भगवान कहते अभय सर्वभूते भी खाली मनुष्य नुहति पशुपक्षी कीट पतंग समस्त को से अभय प्रदान करेंगे ये तो व्रत मम ये भगवान व्रत सत्य व्रत तेणु शरण रक्षक भगवान आम सका शुणुचे कुंती देवी प्रार्थना करण्य आपंकर शरण एकमात्र भगवान ही शरण प्रदान करेंगे ये भगवान व्रत मु शरण देवी ये मोर जी कह प्रभु मुणकर शरण आपण शरण गली तेणु भगवान अभय प्रदान करेंगे ये प्रथम कार्य हूँ भगवान अभय प्रदान करदे भयर जो रही भय भौतिक जगत समस्त भय रही सब बड़ भय हूँ मृत्यु भय कि जड़े ये भय थी यदि भगवान शरण चिंता करदे भगवान प्रथम अभय प्रदान करेंगे गज हुए मन श्रीनंद नंदन अभय चरणार विंदरे दुर्लभ मानव जन्म सत्संगे भव तरम भव चिंता सिंदुरे तरीजा आम सत्संग भगवान शरण गला प्रथम भगवान अभय प्रदान करदे माँ भईति तुम्हें भय करना मुझी निर्भय करदे सी तेणु ये आज कौन सत्यव्रत भगवान व्रत हूँ से भाव सत्यव्रत ये सत्यव्रत शरण जी आसवे अभय प्रदान करेंगे सत्यव्रत सत्यपरम ठारू आ उन्नत सत्य ना ये हूँ अंतिम सत्य भगवान ठार अधिक रही भगवदगीत भगवान कहले मत परतर नान्य किंचितस्ति धनंजय मोठार आग कि अधिक सत्य ना लोक मैंने जो मैंने चिंतन करती ब्रह्म चिंतन करती ध्यान करती ब्रह्म ध्यान करती से भावती अंतिम सत्य होती ब्रह्म से भावती भगवान तले अव्यक्त व्यक्ति महापन्न मान्यते माँ अबुद्धय सी अव्यक्त थे बर्तमान व्यक्त हेले पुणी अव्यक्त होजे अंतिम तत्व हूँ अव्यक्त ब्रह्म यही भाव से कहती कि जानती ना अंतिम तत्व हूँ भगवान देवता मैंने जानती से कहते सत्यपरम त्री सत्य भगवान तीन काल से सत्य एमती नुह से समय सत्य थे आत्या होगले ना से भौतिक जगतर आरंभ पूर्व थे भौतिक जगतर अच्छा भौतिक जगत ध्वंस होते सी रे ये भागवत चतुश्रुति भागवत गोटे श्लोक अच्छे ये हूँ भगवान सब त्रिकाल तीन काल से रही सत्य त्रिकाल कौन सत्यव्रत सत्यपर त्रिसत्य सत्य से जोनि जहाँ सब आसर जोनि कहले जो उत्स सबकि आसुँचे ब्रह्म सत्य जगत मिथ्या ये ठीक नुह यहाँ वैष्णव फिलोसफी नुह मायावादी मैंने कहते ब्रह्म हो सत्य कि जगत हूँ मिथ्या कि ना ଜଗତ ମଧ୍ୟ ସତ୍ୟ କିନ୍ତୁ ଇଏ ହେଉଛି ଅନିତ୍ୟ ଟିକେ ତଫାତ୍ କିନ୍ତୁ ଜଗତ ମିଥ୍ୟା ନୁହଁ ସତ୍ୟଠାରୁ କେମିତି ମିଥ୍ୟା ଆସିବ ତେଣୁ ତ୍ରି ସତ୍ୟଂ ସତ୍ୟ ସେ ଯେଉଁ ନିହିତଂ ସେ ସତ୍ୟ ସବୁକିଛି ତାଙ୍କ ପାଖରେ ସବୁ ଜଗତ ସବୁ ରହିଛି ତାଙ୍କଠାରୁ ଆସୁଛି ସେ ସତ୍ୟ ସତ୍ୟ ପରମଠାରୁ ସେ ଆସୁଛି ସବୁ ଜଗତ ତାଙ୍କଠାରୁ ତାଙ୍କ ବିଶ୍ୱାସରୁ ଆସୁଛି ସତ୍ୟ ସେ ହେଉଛନ୍ତି ସବୁକିଛି ଜନ୍ମାଦି ଅସ୍ୟତ ପ୍ରଥମ ଶ୍ଳୋକ ସେଥିପାଇଁ କୁହାଗଲା ସେଇଟା ଜନ୍ମାଦି ଅସ୍ୟତ ଯାହା ସବୁ ଆମେ ଦେଖୁଛେ ତାଙ୍କଠାରୁ ଆସୁଛି ସତ୍ୟ ସେ ସତ୍ୟ ମୃତ ସତ୍ୟ ନେତ୍ରମ ମୃତ ସତ୍ୟ ରୀତ ସତ୍ୟ ନେତ୍ରମ ଭଗବାନଙ୍କର ବହୁତ ମନୋହର ବାଣୀ ଭଗବାନଙ୍କର ଯେଉଁ ରହିଛି ଆଶ୍ରୟ ପ୍ରଦାନ କରନ୍ତି ସେ ସମସ୍ତଙ୍କୁ ସେ ଆଶ୍ରୟ ପ୍ରଦାନ କରିବେ ତେଣୁ ସୁନେତ୍ର ଭଗବାନଙ୍କର ଭଗବାନ ଦେଖୁଛନ୍ତି ବୋଲି ଆମେ ଦେଖିପାରୁଛେ ଭଗବାନ ଯଦି ଦେଖୁନଥାନ୍ତେ ଆମେ ବି ଦେଖିପାରିନଥାନ୍ତେ ସବୁକିଛିର ମୂଳ ହେଉଛନ୍ତି ଭଗବାନ ସତ୍ୟାତ୍ମକତ୍ୱାନୁସରଣ ପ୍ରପନ୍ନା ସିଏ ହେଉଛନ୍ତି ସତ୍ୟାତ୍ମକ ସବୁକିଛି ସଚ୍ଚିଦାନନ୍ଦ ବିଗ୍ରହ ସିଏ ରହୁଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ସତ୍ କହିଲେ ସବୁବେଳେ ପାଇଁ ସେ ରହିଛନ୍ତି ତେଣୁ ସିଏ ସଚ୍ଚିଦାନନ୍ଦ ବିଗ୍ରହ ଆନନ୍ଦଦାୟ ଆନନ୍ଦ ଘନ ଏବଂ ସବୁ ଜ୍ଞାନ ତାଙ୍କ ପାଖରେ ରହିଛି ସଚ୍ଚିଦାନନ୍ଦ ଘନ ସିଏ ତେଣୁ ଏଇଭଳି ଭାବରେ ସତ୍ୟାତ୍ମକ ସିଏ ହେଉଛନ୍ତି ପୂର୍ଣ୍ଣ ଭାବରେ ସତ୍ୟ ତେଣୁ ପ୍ରଭୁ ଆମେ ଆପଣଙ୍କ ଶରଣରେ ଗଲୁ ଶରଣଂ ପ୍ରପନ୍ନା ବହୁ ବଚନରେ କୁହାଯାଉଛି ଆମେ ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଏ ଯେଉଁ ପ୍ରାର୍ଥନା କରୁଥିଲେ ଇଏ କ'ଣ ଆଗରୁ ଲେଖା ହେଇଥିଲା ପ୍ରାର୍ଥନା କଲେ ଆମେ ଜଣେ ବହିରେ ଲେଖା ହେଉଛି ସେଇଟା ପ୍ରାର୍ଥନା କରୁଛେ ଏବଂ ଅନ୍ୟମାନେ ସେଇଟାକୁ ଫଲୋ କରୁଛନ୍ତି କିନ୍ତୁ ଏଠି କ'ଣ ହେଉଥିଲା ଏଠି ସମସ୍ତେ ଏକ ସମୟରେ ପ୍ରାର୍ଥନା କରୁଥିଲେ କେଉଁଠି ବହିରୁ ଲେଖା ହେଇନଥିଲା ସେଇଟା ପଢ଼ୁଥିଲେ ନା ନିଜେ ସାଙ୍ଗେ ସାଙ୍ଗେ ରଚନା କରୁଥିଲେ ନିଜେ ବୋଲୁଥିଲେ ସବୁ ଦେବତାମାନଙ୍କର ଏଇଭଳି ଶକ୍ତି ଥିଲା କ'ଣ କହିବେ ବ୍ରହ୍ମା ବ୍ରହ୍ମା ହେଉଛନ୍ତି ମୁଖ୍ୟ କ'ଣ କହିବେ ସେମାନେ ସବୁ ଜାଣୁଥିଲେ ସେମାନେ ମଧ୍ୟ ଏକ ସମୟରେ ସବୁ ଉଚ୍ଚାରଣ କରୁଥିଲେ ବହୁ ବହୁ ଦେବତାମାନେ ସେଠି ସବୁ ରହିଥିଲେ ମୁନି ଋଷିମାନେ ସମସ୍ତେ ରହିଥିଲେ ସମସ୍ତଙ୍କର ସେଇଭଳି ଭାବରେ ଜ୍ଞାନ ରହିଛି କ'ଣ କହିବେ ବ୍ରହ୍ମା ସେଇଭଳି ଭାବରେ ସମସ୍ତେ ଏକ ସମୟରେ ବୋଲୁଥିଲେ କୋରସ କୋରସ ଆମେ ଯେଉଁ ପାଠ କରୁଛୁ ସକାଳେ କ'ଣ ଯେଉଁ ମହାପ୍ରଭୁଙ୍କର ଯେଉଁ ଶିକ୍ଷାଷ୍ଟକମ୍ ଯେହେତୁ ଦର୍ପଣ ମାର୍ଜନ ଆମେ ଜଣେ ଗୋଟେ ଗୋଟେ କଥା କଲେ ଗୋଟେ ଇଏରେ କହିଲା ବେଳକୁ ଆଉ ଜଣେ ଆଉ ଗୋଟେ କଥା ଆଉ ଗୋଟେ ସ୍ୱରରେ କହୁଛୁ ଆଉ ଗୋଟେ ଆଉ ଜଣେ କଥା ଏଭଳି ଭାବରେ ଭୁବନେଶ୍ୱର ଥରେ ଇସ୍କନ ଭୁବନେଶ୍ୱରରେ ଆମର ଶ୍ରୀ ଶ୍ରୀମଦ ଭକ୍ତିଚାର ସ୍ୱାମୀ ମହାରାଜ ବୋଲୁଥିଲେ ଏଇ ଶିକ୍ଷାଷ୍ଟକମ୍କୁ ଶିକ୍ଷାଷ୍ଟକମ୍କୁ ସେ ବୋଲୁଥିଲେ ଅନ୍ୟମାନେ କିଏ କେଉଁ ସ୍ୱରରେ ବୋଲୁଛନ୍ତି ତେଣୁ ମହାରାଜ ସବୁ ବନ୍ଦ କଲେ କହିଲେ ଶୁଣ ଶୁଣ କୋରସ ଅର୍ଥ କ'ଣ ଜାଣିଛ କୋରସ ଅର୍ଥ କ'ଣ କୋରସ ମାନେ ସମସ୍ତଙ୍କର ଏକ ସ୍ୱରରେ ବୋଲିବେ ଏକ ସ୍ୱରରେ ବୋଲିବେ ଆଉ ନୁହଁ ଇଏ ଗୋଟେ ସ୍ୱର ସିଏ ଗୋଟେ ସ୍ୱର ସିଏ ଗୋଟେ ସ୍ୱର ସିଏ ଗୋଟେ ଆଗୁଆ ଆଗୁଆ ପଡ଼ିଯିବ କିଏ ତୋଳା ତୋଳା ରହିଯିବ କିଏ ଏଇଭଳି ଭାବରେ ଚାଲିଛି ଆମର ସକାଳେ ସତ୍ୟ ଶିକ୍ଷାଷ୍ଟକ ମାନେ ଏଇଭଳି ଭାବରେ କିଏ ଆଗୁଆ ପଡ଼ିଯିବ ଜଣେ ଲିଡ଼ିଙ୍ଗ ନେଲେ ତାଙ୍କ ସହିତ ଆମେ ବୋଲିବା ସିଏ ଯେଉଁଭଳି ଭାବରେ ସ୍ୱରରେ ବୋଲିବେ ସେଇ ସ୍ୱରରେ ବୋଲିବା ନହେଲେ ତମେ ଲିଡ଼ିଂ ନୁହଁ ତମେ ଲିଡ଼ିଂ ନେଇକି ବୋଲ ଆମେ ସମସ୍ତେ ସମସ୍ତେ ଫଲୋ କରିବୁ ତେଣୁ ଇଏ ଯେଉଁ ବୋଲୁଛନ୍ତି ସମସ୍ତେ ଏକ ସ୍ୱରରେ ବୋଲୁଛନ୍ତି ତୁ ନୁହଁ କିଏ ଆଗ ବୋଲୁଛନ୍ତି କି ପଛୁଆ ବୋଲୁଛନ୍ତି ନା ଏକ ସମୟ ସତ୍ୟ ଏଇସବୁ ଗୋଟିଏ ଗୋଟିଏ ଶ୍ଳୋକ ପାଠ କରିବେ ସବୁ ସମସ୍ତେ ଏଇଭଳି ଭାବରେ ବୋଲୁଛନ୍ତି ଆମେ ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କଥା କହୁଥିଲେ ତେଣୁ ଅନେକ ଶ୍ଳୋକ ଅଛନ୍ତି ଆମେ କେତୋଟି ଶ୍ଳୋକ ବୋଲିବା ସବୁକିଛି ପାଇବା ନାହିଁ ତେଣୁ ସତେଇଶ ଶ୍ଳୋକରେ କହୁଛନ୍ତି ଏକାୟନସୌ ଦ୍ୱିଫଳ ତ୍ରିମୂଳ ଚତୁରସ ପଞ୍ଚ ବିଧ ଷଡ଼ାତ୍ମା ସପ୍ତ ତ୍ୱକଷ୍ଟ ବିଟପୂର୍ଣ୍ଣ ବାକ୍ଷୋ ଦଶ ଛଦି ବି ଖଗୋ ଖ୍ୟାଦି ବୃକ୍ଷ ଭୌତିକ ଜଗତ ଭଗବତ ଗୀତାରେ ପନ୍ଦର ଅଧ୍ୟାୟ ଆମେ ଶୁଣୁଛେ ନା ଭଗବାନ କହିଲେ ଉର୍ଦ୍ଧ ମୂଳ ମଦ ସାକ ମସ୍ୱତଂ ପ୍ରାଉରଭ୍ୟମ୍ ଏ ଗୋଟେ ବୃକ୍ଷ ସହିତ ତୁଳନା କରାଯାଇଛି ତେଣୁ ଭଗବାନ ମଧ୍ୟ ସେଇଭଳି ଭାବରେ ଗୋଟେ ବୃକ୍ଷ ଏ ଭୌତିକ ଜଗତକୁ ଗୋଟେ ବୃକ୍ଷ ସହ ତୁଳନା କରାଯାଇଛି ଭଗବାନ ହେଉଛନ୍ତି ସେଇ ବୃକ୍ଷ କ'ଣ ସେ ବୃକ୍ଷର କ'ଣ କ'ଣ ଅଛନ୍ତି କି ବୃକ୍ଷର ଅସାଧାରଣ ବୃକ୍ଷ ଏଇଟା କ'ଣ ନା ଇଏ ଗୋଟେ ଏଭଳି ଆଦି ବୃକ୍ଷ ହେଉଛି ମୂଳ ବୃକ୍ଷ ଆଦି ବୃକ୍ଷ ଏକ ୟନୁ କହିଲେ एक तार अनु अयन कहले संपूर्ण रूपे जड़ उपादान उपर निर्भरशील एक प्रकृति तार आश्रय एक प्रकृति गोटे प्रकृति रु सब आसुची भौतिक जगतर गोटे वृक्ष आदि वृक्ष आपण होछन सेई वृक्ष एहा आदि वृक्ष बा जड़ शरीर अटे भौतिक जगतर होती गोटे वृक्ष भाई तुलना कर भगवान भौतिक जगत को तांकर जो सृष्टि होती भौतिक जगत ये भाव सृष्टि कर एक अयन गोटे तार होती अयन कहले आश्रय प्रकृति सब ये वृक्षर आश्रय हूँ गोटे अयन बा गोटे प्रकृति प्रकृति से आश्रय कर भौतिक जगत ये जगतर दुईट फल रही कौन कौन ना सुख एवं दुख भगवद गीतार षोड़श अध्याय भगवान कहले कि ये हूँ दैवी संपद विमुखा निबद्धा श्रीमत जो दैवी संपद सब रही आमको मुक्त करदब किंतु असुर संपद जो रही आमको बंधन कर निबद्धा श्रीमत से भाव दुईट फल रही वृक्षर गोटे हूँ आमको सुख प्रदान कर गोटे दुख प्रदान कर आर हूँ तीनोटी मूल तीनोटी चेर कि कौन कौन ना सत्व रज एवं तम ये तीनोटी गुण से भौतिक जगत सृष्टि सत्व रज तम ए वृक्षर रस कि केते रही ना चारोटी रस रही चारोटी रस कौन सीटा हूँ चारोटी रस हूँ कौन भूमि कौन धर्म अर्थ काम मुख्य चारोटी रस बा चतुर्विध श्री भगवत प्रसाद आमर क्या चारि प्रकार खाद्य रही चारोटी रस रही चतुर्विध श्री भगवत प्रसाद चर्व्य चोष्य लेह पेय ए चारोटी रस रही तेणु पंचविध हूँ पांचटी यार ज्ञानेन्द्रिय चक्षु कर्ण नासिका जिह्वा एवं चोप हूँ पांचटी ज्ञानेन्द्रिय एवं षड़ा आत्मा आर छटी आत्मा कौन कौन सीटा ना छटी परिस्थिति शोक मोह जरा मृत्यु क्षुधा एवं तृष्णा ये छटी हूँ षड़ा आत्मा छटी परिस्थिति रही सप्तत्व सप्तत्व कह सतट आवरण आवरण कौन कौन ना त्वक रुधिर मांस मेद अस्थि मज्जा एवं शुक्र सप्तत्व ये सतट आवरण रही भौतिक जगत वृक्षर एवं अष्टविटप हूँ आठटी शाखा वृक्षर आठटी शाखा रही कौन कौन ना पांचटी स्थूल उपादान भूमि जल अग्नि वायु एवं आकाश एवं तीनोटी सूक्ष्म उपादान मन बुद्धि एवं अहंकार ये हूँ आठटी शाखा अष्टविटप ये वृक्षर नौटी अक्ष रही नौटी छिद्र रही वृक्ष कह आम शरीर में नौटी छिद्र रही कौन दुईटी चक्षु दुईटी छिद्र रही प्राणवायु सेपट जापर दुईटी कर्ण रही दुईटा छिद्र नासिकार दुईटी छिद्र रही जिह्वा गोटे छिद्र दुई चार दु छः सात तले रहा दुईटी कौन जो मूत्र मलद्वार सब रही ये दुईटी भाव नौटी द्वार रही सब द्वार उन्मुक्त रही साधारण जो मैंने शरीर त्याग करते जो मैंने उन्नत स्थिति थाती से जो शरीर त्याग करते नौटी छिद्र जाती ना से जाती ब्रह्मरंध्र ब्रह्मर जो पिला जन्म हेल्ले फुसफुस फुसफुस हो जो छोटे से ब्रह्मरंध्र ये ब्रह्मरंध्र से जीव जोगी ये भाव ब्रह्मरंध्र भेद कर किंतु जो मैंने नीच गति लाभ करेंगे किए मलद्वार दे जीवन विष्टा हो जाए तार विष्टा हो जाए यह भाव सब रही तेणु दस छदी रही एथेरे दस टी प्राणवायु रही प्राणवायु पांचटी प्राणवायु हूँ कौन कौन ना प्राण पान समान ज्ञान उद्यान उदान ये हूँ पांचटी प्राणवायु ये पाँच मुख्य प्राणवायु हूँ पांचटी आउ पांचटी मध्य रही पांचटी वायु कौन कौन लेखा है बोधे ଏଇଟା ହେଉଛି ଯେଉଁ ଆମେ ହାଇ ନେଉଛେ, ଚକ୍ଷୁ ବନ୍ଦ ହେଉଛି, ଏସବୁ ବିଭିନ୍ନ ପ୍ରକାର ବାୟୁ ସବୁ ରହିଛି। ମୁଁ ତ ଲେଖିଥିଲି ଗୋଟେ କେଉଁଥିରେ ବାୟୁ, ତେଣୁ ଏଇଭଳି ଭାବରେ ଦଶଟି ବାୟୁ ରହିଛି, ପ୍ରାଣ ବାୟୁ ଏଇ ସମୁଦାୟ ବାୟୁ, ଏଇ ଦଶଟି ବାୟୁ ଭିତରେ ଆମର ପ୍ରାଣ ରହିଛି, ଦଶଟି ବାୟୁ ଭିତରେ ରହିଛି ପ୍ରାଣ ଆମର। ତେଣୁ ଏଇଭଳି ଭାବରେ ଦଶ ଛଦି ଏବଂ ଦୁଇ ଖଗ ଏଇ ଶରୀରରେ ଏଇ ଯେଉଁ ରହିଛି ଆଦି ବୃକ୍ଷ, ଆଉ ଦୁଇଟି ବୃକ୍ଷ ଦୁଇଟି ପକ୍ଷୀ ରହିଛନ୍ତି, ଦୁଇଟି ଖଗ, ଗୋଟେ ହେଉଛନ୍ତି ଜୀବାତ୍ମା ଆଉ ଗୋଟେ ହେଉଛନ୍ତି ପରମାତ୍ମା। ଜୀବାତ୍ମା ଏଇ ଭୌତିକ ଜଗତର ଯେଉଁ ରହିଛି ଆଦି ବୃକ୍ଷର ଯେଉଁ ଫଳ ସବୁ ରହିଛି, ସୁଖ ସୁଖ ଫଳ ପାଇକି ସୁଖରେ ରହୁଛି, ଦୁଃଖ ଫଳ ପାଇ ଦୁଃଖରେ ରହୁଛି। କିନ୍ତୁ ପରମାତ୍ମା ଯଦି ଲକ୍ଷ୍ୟ କରୁଛନ୍ତି, ସେ କୌଣସି ଫଳ ଗ୍ରହଣ କରୁନାହାନ୍ତି, ସେ ଲକ୍ଷ୍ୟ କରୁଛନ୍ତି କେବେ ଜୀବାତ୍ମା ମୋର ଶରଣରେ ଆସିବ ସେତେବେଳେ ସେ ତାଙ୍କୁ ନେବେ ଭଗବତ ଧାମକୁ ଯିବା ପାଇଁ। ସେ ରହିଛନ୍ତି ଆମ ପାଖରେ, ଆମ ପାଖରେ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି, ଆମେ ଭୌତିକ ଜଗତରୁ ତାଙ୍କ ଧାମକୁ ଯିବା, ସେଇଥିପାଇଁ ସେ ରହିଛନ୍ତି ଆମ ପାଖରେ। ଆମେ ଯେତେବେଳେ ଭଗବତ ଧାମକୁ ଯିବା ସେତେବେଳେ ଆମ ପାଖରେ ରହିବେନି, ସେ ଛାଡ଼ିବେ, ତାଙ୍କର ଅଲଗା ରହିବେ, ସିଏ ଆମ ପାଖରେ ରହିବା ଦରକାର ନାହିଁ। ସେତେ ଦିନ ପର୍ଯ୍ୟନ୍ତ ଆମ ପାଖରେ ରହିବେ, ଯେତେ ଦିନ ପର୍ଯ୍ୟନ୍ତ ଆମେ ଭୌତିକ ଜଗତରେ ବଦ୍ଧ ଅବସ୍ଥାରେ ରହିଛେ, ଆମେ ଯେତେବେଳେ ମୁକ୍ତ ହୋଇଯିବା ଭଗବତ ଧାମକୁ ଯିବା, ସେତେବେଳେ ସେ ଆଉ ଆମ ପାଖରେ ରହିବେ ନାହିଁ। ତେଣୁ ଏହିଭଳି ଭାବରେ ଆଦି ବୃକ୍ଷ, ଇଏ ହେଉଛି ଆଦି ବୃକ୍ଷ ବା ଜଡ଼ ଶରୀର, ଏହିଭଳି ଭାବରେ ଶରୀରଟି ରହିଛି। ତେଣୁ ତୃତୀୟ 31 ଶ୍ଳୋକରେ କହୁଛନ୍ତି ଯେ ସ୍ୱୟଂ ସମୁତେଜସୁ ଦୁସ୍ତରଂ ଧିମାନ୍ ଭବାର୍ଣ୍ଣବଂ ଭୀମାଂ ମଦଭ୍ରଷୌଦା ଭବତ୍ପଦାମ୍ବୋରୁହନାବମତ୍ରତେ ନିଧାୟ ଜାତା ସଦନୁ ଗ୍ରହୋ ଭବାନ୍। ବର୍ଷା ସ୍ୱୟଂ ସମୁତ୍ତ ନିଜେ ଏଇ ଯେଉଁ ରହିଛନ୍ତି ଭଗବାନ ଭକ୍ତ, ଏମାନେ ଭଗବତ ଧାମକୁ ଯିବେ, ଏମାନେ ଭଗବତ ଧାମକୁ ଯିବେ। ତେଣୁ ଯେଉଁ ଜ୍ଞାନରେ ଯାହା ଯେଉଁ ସାହାଯ୍ୟରେ ସେ ଭଗବତ ଧାମକୁ ଯିବେ, ଏଇଟା ଆଉ ଗୋଟେ ଶ୍ଳୋକ ରହିଛି, ଏଇଟା ପରେ କହିବା, 30 ଶ୍ଳୋକରେ ଏଇଟା ତୋଇ ଅମ୍ବୁଜାଖ୍ୟା କ୍ଷୀର ସତ୍ତ୍ୱ ଧାମନି ସମାଧିନାବେ ଶୀତ ଚେତ ସୈକେ ତତ୍ପାଦ ପୋତେନ ମହତ୍ପୁତେନ ପୂର୍ବନ୍ତି ଗୋବତ୍ସ ପଦମ୍ ଭବାବ୍ଧି। ଭଗବାନଙ୍କର ତୋଇ ଅମ୍ବୁଜାଖ୍ୟା, ଭଗବାନଙ୍କ ରୂପକୁ ଦେଖୁଛନ୍ତି, ଅମ୍ବୁଜାକ୍ଷ ତାଙ୍କ ଚକ୍ଷୁ ଦେଖୁଛନ୍ତି, ପଦ୍ମ ଭଳି ସୁନ୍ଦର ଦେଖାଯାଉଛି, ଗର୍ଭ ଭିତରେ ମଧ୍ୟ ଦେଖୁଛନ୍ତି ସିଏ, ତେଣୁ ପ୍ରାର୍ଥନା କରୁଛନ୍ତି ତୋଇ ଅମ୍ବୁଜାକ୍ଷା ଅଖିଳ ସତ୍ୱ ଧାମନି, ଆପଣ ହେଉଛନ୍ତି ଅଖିଳ ସତ୍ୱ, ଅଖିଳ ସତ୍ୱ ଧାମନି, ଅଖିଳ ସତ୍ୱ ହେଉଛି ଶୁଦ୍ଧ ସତ୍ୱ ନା କ'ଣ, ସମସ୍ତ ଅସ୍ତିତ୍ୱର ଆଦି କାରଣ ଅଖିଳ ସତ୍ୱ ଧାମନି, ସମସ୍ତ ଯେତେ ଜୀବ ସବୁ ରହିଛନ୍ତି ତାଙ୍କର ମୂଳ କାରଣ ହେଉଛନ୍ତି ସିଏ, ଏଇ ଭଗବାନ ସମସ୍ତେ ତାଙ୍କଠାରୁ ଆସୁଛନ୍ତି, ଅକୁଳ ସତ୍ୱ ଧାମନି। ସମାଧିନାବେ ସିଦ୍ଧ ଚେତ ସୈକେ, ଯେଉଁମାନେ ସମାଧିରେ ଭଗବାନଙ୍କୁ ଧ୍ୟାନ କରନ୍ତି, ସମାଧି ପ୍ରାପ୍ତ ହୁଅନ୍ତି, ସେମାନେ ସମାଧିରେ ତାଙ୍କର ଆବେଶିତ ଚେତ, ତାଙ୍କର ଚେତନା ବା ମନ ଭଗବାନଙ୍କ ରୂପରେ ଆବେଶ ହୋଇଯାଇଥାଏ, ଚେତସ ଏକେ, ସେହିଭଳି ଭାବରେ ଭଗବାନଙ୍କୁ ସବୁ ଧ୍ୟାନ କରନ୍ତି। ତେଣୁ ଏହିଭଳି ଭାବରେ ତତ୍ପାଦ ପୋତେନ ମହତ୍ପୁତେନ, ଯେଉଁମାନେ ମହତ୍ ବ୍ୟକ୍ତି ମହାତ୍ମା ଯେଉଁମାନେ, ସେମାନେ ଏଇ ଭଗବାନଙ୍କ ପାଦ ପଦ୍ମକୁ ଆଶ୍ରୟ ନେଇକରି ଗୋଟେ ନୌକା ଗଢ଼ି, ତତ୍ପାଦ ପୋତେନ ମହତ୍ପୁତେନ, ମହତ୍ ବ୍ୟକ୍ତିମାନେ ସବୁ ଏଇ ଭଗବାନଙ୍କ ପାଦ ପଦ୍ମ ରୂପକ ନୌକାର ଆଶ୍ରୟ ନେଇଛନ୍ତି ଭବସାଗର ପାର ହେବା ପାଇଁ। ଯେଉଁମାନେ ବଦ୍ଧ ଜୀବ, ଯେଉଁମାନେ ପ୍ରକୃତରେ ଯେଉଁ ବହୁତ ନୀଚ ବ୍ୟକ୍ତି ଯେଉଁମାନେ, ସେମାନେ ବି ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେବେ ନାହିଁ, ସେମାନେ ଅନ୍ୟମାନଙ୍କର ଆଶ୍ରୟ ନେବେ। ଭାଗବତର ଗୋଟେ ଶ୍ଳୋକ ଅଛନ୍ତି 5ମ ସ୍କନ୍ଧରେ, ଯେଉଁମାନେ କୁକୁର ଲାଙ୍ଗୁଡ଼ ଧରିକି ସମୁଦ୍ର ପାର ହେବା ପାଇଁ ଚାହାନ୍ତି କେତେଜଣ, ଏ 8ମ ସ୍କନ୍ଧରେ 6ଷ୍ଠ ସ୍କନ୍ଧରେ ଦେବତାମାନେ ଯେତେବେଳେ ଆସିଲେ ଯେଉଁ ରହିଛନ୍ତି ରୁତ୍ରାସୁର, ସେହି ସମୟରେ ଭଗବାନ ସ୍ତୁତି କରିଥିଲେ, ଶ୍ଳୋକଟି ଅଛନ୍ତି। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେବେ। ଇଏ ଗୋଟେ ନୌକା ଭଳି ଆମେ ଭବସାଗର ପାର ହୋଇଯିବା। କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି ସେମାନେ କ'ଣ କରିବେ ନା କୁକୁର ଡାଙ୍ଗୁଡ଼ ଧରିକି ପାର ହୋଇଯିବେ ସମୁଦ୍ର ଏସବୁ ଅଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁମାନେ ମହତ୍ ବ୍ୟକ୍ତି ସେମାନେ ଭଗବାନ ପାଦପଦ୍ମ ରୂପକ ନୌକାରେ ଆଶ୍ରୟ ନେଇଛନ୍ତି। ଆଉ ପାଦପଦ୍ମ ରୂପକ ନୌକାରେ ଆଶ୍ରୟ ନେଇକି ଭବସାଗର ଯେଉଁ ପାରି ହେବେ କିଭଳି ପାରି ହୁଅନ୍ତି ନା କୁର୍ବନ୍ତି ଗୋବତ୍ସା ପଦାଙ୍ଗ ଭବାବ୍ଧିମ ଗୋବତ୍ସ ଗାଭୀ ଗାଭୀ ବର୍ଷା ଦିନ ବର୍ତ୍ତମାନ ଗାଭୀ ଯେଉଁ ଯାଉଥିବେ ସବୁ ଅନ୍ୟ ସ୍ଥାନମାନଙ୍କରେ ପିଚୁ ରାସ୍ତା କରିବେ ସେ ଜଣାପଡ଼ିବନି, ବାଲି ରାସ୍ତା ମାଟି ରାସ୍ତାରେ ଜଣାପଡ଼ିବ ଗାଡ଼ ହୋଇଯାଇଥିବ, ସେ ଗାଡ଼ରେ କିଛି କିଛି ପାଣି ରହିଥିବ, ତାକୁ ଯେଉଁ ପାର ହେବା କିଏ ଜାଣୁଛି ଆମେ ଏଇଟା ପାର ହେଲେ ବୋଲି ଚିନ୍ତା କରିପାରିବେନି, ଅନାୟାସରେ ପାର ହୋଇଯିବେ, ଚିନ୍ତା କରିବେନି ଯେ ଆମେ ପାର ହେଉଛେ ବୋଲି। ଆମେ ଥରେ ଯାଇଥିଲୁ ୟୁରୋପରେ ଡେନମାର୍କକୁ ଆମେ ଯାଇଥିଲୁ, ନରୱେକୁ ଯାଇଥିଲୁ, ନର୍ଥ ସି ରହିଛି ସେଇଟା ଉତ୍ତର ସାଗର, ସେ ପାର ହେଉଛି ଗୋଟେ ରାତି ପାର ଲାଗିଗଲା, ଗୋଟେ ରାତି ଲାଗିଗଲା, ରାତିରେ ଅବଶ୍ୟ ଆମେ ଶୋଇପଡ଼ିଲୁ କିନ୍ତୁ ଏହିଭଳି ଭାବରେ ସକାଳୁ ଉଠିଲାବେଳକୁ ସବୁ ଚାରିଆଡ଼େ ପାଣି, ଆମେ ଚିନ୍ତା କରିପାରିବା ନାହିଁ ସମୁଦ୍ର। ତେଣୁ ଯୁଆଡ଼େ ହେଉଛି ପାଣି, ପାଣିରେ ପାଣିରେ ପାଣି, ଏଇଭଳି ଭାବରେ ତେଣୁ ସେ ଯେଉଁ ରହିଛି ଜଳ, କିଛି ବିରାଟ ଜଳ ପାରି ହେବା ପାଇଁ କେତେ ଲାଗିବ, କେତେ ବର୍ଷ ଲାଗିବ ବା କେତେ ଦିନ ଲାଗିବ ନା ଗୋବର୍ଷ ଗାଈର ପୁରା ଯେଉଁଭଳି ଭାବରେ ଗୋଟେ କାଡ଼ରେ ଯେତିକି ଅଳ୍ପ ଟିକେ ପାଣି ରହେ ସେଇଭଳି ଭାବରେ ପାର ହେଇଯିବ, ଜଣାପଡ଼ିବନି ଆମେ ଭବସାଗର ପାର ହେଲୁ ବୋଲି, ଯେତେବେଳେ ଭବସାଗର ପାର ହେଲୁ ଜଣାପଡ଼ିବ ନାହିଁ। ସମୁଦ୍ରରେ ଯେଉଁମାନେ ଯାଆନ୍ତି, ଆମର ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେ ସମୟରେ ତାଙ୍କ ଦୁଇଟି ହାର୍ଟ ଆଟାକ୍ ହେଇଯାଇଥିଲା, ବାନ୍ତି ହେବ ଏସବୁ କଥା ରହିଛି। ବହୁତ ଧୋଉଥିବ ଢେଉ ଆସୁଛି ବିରାଟ ଢେଉ ଧୋଉଥିବ ଖାଲି ବାନ୍ତି ଫାନ୍ତିରେ ଆସିବ ଏସବୁ ଲାଗିବ, କେମିତି ପାର ହେବା ଚିନ୍ତା କରୁଥିବେ କିନ୍ତୁ ଇଏ ଜଣାପଡ଼ିବ ନା କେତେବେଳେ ପାର ହେଇଗଲାଣି, ପାର ହେଇ ସାରିଲାଣି ଗୋବର୍ଷପଦ ହେଇଗଲା ଆଉ କ'ଣ ଗର୍ଭବତୀ ଗୋବର୍ଷପଦା ଭବାବ୍ଧି ଭବସାଗର ଛୋଟିଆ ସାଗର ଭବସାଗର ଜନ୍ମ ଜନ୍ମ ଧରିକି କୋଟି କୋଟି ଜନ୍ମ ବିତିଗଲା ଏ ଭବସାଗର ଉପୁଟୁକୁ ଉପୁଟୁକୁ ହେଉଛେ। ଏଇ ନନ୍ଦ ତନୁଜ କିଙ୍କରଂ ପତିତଂ ମାଂ ବିସ୍ମେ ଭବାଂ ବୁଧୌ ଭବସାଗର ଆମେ ପଡ଼ିଯାଇଛେ, ଭବସାଗର ଉତ୍ତୀର୍ଣ୍ଣ ଏଇ ହେବ ଉବୁଟୁକୁ ହେଉଥିବା, ଭଗବାନ କୃପା କରି ଯଦି ଉଦ୍ଧାର କରିବେ ଆମେ ଉଦ୍ଧାର ହେବା ନହେଲେ ଉବୁଟୁକୁ ଚାଲିଥିବା, ପୁନରପି ଜନନ ପୁନରପି ମରଣ ଚାଲିଥିବ ଏଇଭଳି ଭାବରେ। ତେଣୁ ତା ପର ଶ୍ଲୋକରେ ଏଇଟା କହୁଛନ୍ତି ଯେ ସ୍ୱୟଂ ସମୁତୀର୍ଯ୍ୟ ସୁଦୁସ୍ତରଂ ଧୁମାନ, ଯେ ଭଗବାନଙ୍କର ଭକ୍ତମାନେ ମହତ୍ ବ୍ୟକ୍ତିମାନେ ସେମାନେ ଭଗବାନଙ୍କ ପାଦପଦ୍ମକୁ ଆଶ୍ରୟ କରି ନୌକାକୁ ଆଶ୍ରୟ କରି ଚାଲିଗଲେ, ଭଗବଧାମକୁ ଚାଲିଗଲେ। ଆଜି ଆମର ଯେଉଁ ରହିଛନ୍ତି ମହାରାଜ ଭକ୍ତିଚରଣ ମହାରାଜ ସେ ଚାଲିଗଲେ ଭଗବଧାମକୁ ଚାଲିଗଲେ, ସେ ଯେଉଁ ପୋତର ବା ଯେଉଁ ନୌକାର ଆଶ୍ରୟ ନେଇକି ଭଗବଧାମକୁ ଗଲେ ସେ ନୌକାକୁ ନେଇକି ଗଲେନି, ସେ ନୌକାକୁ ଏଇଠି ରଖିଛନ୍ତି ଆମମାନଙ୍କ ପାଇଁ, ଏଇଠି କହୁଛନ୍ତି ଏଇ ଶ୍ଲୋକଟି କହୁଛନ୍ତି ସ୍ୱୟଂ ସମୁତିର୍ଯଶୁ ଦୁସ୍ତରଂ ଦ୍ୟୁମାନ ଭବାର୍ଣ୍ଣବଂ ଭୀମ ମଦଭ୍ରସୌରୁଦା ଭବତ୍ ପଦାମ୍ବୋ ରୁହନା ରୁହନାବମତ୍ର ତେ ନିଧାୟ ଜାତା ଜଦନୁ ବ୍ରହୋ ଭବାନ। ଭଗବାନଙ୍କର ଭକ୍ତମାନେ ଭଗବାନ ପାଦପଦ୍ମକୁ ଆଶ୍ରୟ ନେଇକିରି ଭଗବଧାମକୁ ଚାଲି ସ୍ୱୟଂ ସମୁତୀର୍ଯ୍ୟ ପୂର୍ଣ୍ଣ ଭାବରେ ଉତ୍ତୀର୍ଣ୍ଣ ହୋଇଗଲେ ଭବସାଗରରୁ, ମନୁଷ୍ୟ ଜନ୍ମ ସାର୍ଥକ ହୋଇଗଲା ତାଙ୍କର, ସୁଦୁସ୍ତରଂ ଯାହାକୁ ପାର ହେବା ଏତେ ସହଜ ନୁହଁ। ଭଗବାନଙ୍କୁ ସମ୍ବୋଧନ କରୁଛନ୍ତି ଦ୍ୱିମାନ, ଦ୍ୱିମାନ କହିଲେ ଯେମିତି ସୂର୍ଯ୍ୟ ପ୍ରଜ୍ୱଳିତ ସୂର୍ଯ୍ୟ ସେହିଭଳି ଭାବରେ ତାଙ୍କର ଦୂର କରି ଅନ୍ଧକାର ଦୂର କରିଦିଅନ୍ତି, ଏ ଦ୍ୱିମାନ ସେହିଭଳି ଭାବରେ ଅନ୍ଧକାର ଦୂର କରିଦେଉଛନ୍ତି। ଭବାନ ନବ ଭୀମ ମଧଭ୍ରସୌରୁଦା ଭବର ନବ ଭବସାଗର ବିରାଟ ଭୀମମ ଭୀମମ କହିଲେ ଭୟଙ୍କର ସାଗର ରହିଛି, ଡରିଯିବ ଦେଖିକରି ଏଭଳି ସାଗର ରହିଛି ଭବସାଗର ଭବସାଗର ରହିଛି ଅଧଭ୍ରସୌରୁଦ। କିନ୍ତୁ ଭଗବାନଙ୍କର ଜୀବମାନ ପ୍ରତି ଅତ୍ୟନ୍ତ ସଦୟ ଭକ୍ତ ଭକ୍ତଗଣ ଅଧଭ୍ରସୌରୁଦ ଭକ୍ତ କ'ଣ ପତିତ ଜୀବମାନ ପ୍ରତି ଏଇ ମହାତ୍ମାମାନେ ବହୁତ ବହୁତ ତାଙ୍କ କୃପା ରହିଛି, ତାଙ୍କୁ କେମିତି ଉଦ୍ଧାର କଲେ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ସବୁ ପ୍ରକାର ବ୍ୟବସ୍ଥା କଲେ ମଧ୍ୟ ଆମେ ଗ୍ରହଣ କରୁନାହୁଁ। ଅଧପ୍ର ସୌଦ ଏହିଭଳି ଭାବରେ ଭଗବତ ପଦ ଅମ୍ବରୁହ ଆପଣଙ୍କର ପାଦପଦ୍ମକୁ ରୂପକ ନାଭକୁ ଏହି ଜଗତରେ ସେ ଛାଡ଼ିକି ଯାଇଛନ୍ତି, ନିଧାୟ ରଖିକି ରଖିଯାଇଛନ୍ତି। ସଦନୁଗ୍ରହାୟ ଆମମାନଙ୍କୁ ବର୍ତ୍ତମାନ ପ୍ରତି କୃପାପରାୟଣ ଏହିଭଳି ଭାବରେ ଆପଣ ଭଗବାନ ଆପଣଙ୍କ ଯେଉଁଭଳି ଭାବରେ କୃପାପରାୟଣ, ଆପଣ ବର୍ତ୍ତମାନ ମଧ୍ୟ ସେହିଭଳି ଭାବରେ କୃପାପରାୟଣ। ଭଗବାନ ଚାହାନ୍ତି ଆମକୁ ଉଦ୍ଧାର କରିବା ପାଇଁ, ତାଙ୍କର ବର୍ତ୍ତମାନ ମଧ୍ୟ ଚାହାନ୍ତି ଆମକୁ ଉଦ୍ଧାର କରିବା ପାଇଁ, କିନ୍ତୁ ଆମେ ତା ଦେହର ଚରଣ ସେ ବି ଭକ୍ତ ସନେ ବାସ ଜନ୍ମେ ଜନ୍ମେ ହ ଏଇ ଅଭିଳାଷ। ସେଥିପାଇଁ ଏଇଟା ପ୍ରାର୍ଥନା କରାଯାଏ, ହରି ହରେ ନମ। ପ୍ରଭୁପାଦ ମହାରାଜ କହିଛନ୍ତି ସକାଳେ ମଙ୍ଗଳାରତୀରେ ଏଇଟା ବୋଲିବେ, ଯେତେ ଯାହା ହେଉଛି ମହାମନ୍ତ୍ର ବୋଲିବା ସହିତ ଏଇଟା ବୋଲିବେ, ହରି ହର ଏ ନମ କୃଷ୍ଣ ଯାଦବା ଏ ନମ ଗୋପାଳ ଗୋବିନ୍ଦ ରାମ ଶ୍ରୀ ମଧୁସୂଦନ ମହାମନ୍ତ୍ର ସହିତ ଏଇଟା ବୋଲିବା ପାଇଁ ମହାପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ମଙ୍ଗଳାରତୀରେ ଯେଉଁମାନେ ଜାଣିଛନ୍ତି ସେଇଟା ବୁଲୁଛନ୍ତି, ଯେଉଁମାନେ ଜାଣିନାହାନ୍ତି ସେମାନେ ବୁଲୁନାହାନ୍ତି। ହରି ହରେ ନମ ହରି ହରେ ନମ କୃଷ୍ଣ ଯାଦବାୟ ନମ ଗୋପାଳ ଗୋବିନ୍ଦ ହରାଏ ହରାଏ ନୁହଁ, ସେମିତି ହରାଏ ବୋଲି କହୁଛନ୍ତି, କିନ୍ତୁ ହେଉଛି ସେହି ଶ୍ଳୋକରେ ଅଛି ଏଇଟା, ତା ଦେହରେ ଚରଣ ସେହି ଭକ୍ତ ସନେ ବାସ ଜନ୍ମେ ଜନ୍ମେ ହା ଏଇ ଅଭିଳାଷ। ଏଇଟା ଆମେ ଅଭିଳାଷ କରିବା କଥା ଭକ୍ତ ସଙ୍ଗରେ ବାସ କରିବା ପାଇଁ। ଭକ୍ତ ସଙ୍ଗରେ ବାସ କରିବା ମାନେ କ'ଣ? ଭକ୍ତ ସଙ୍ଗରେ ବାସ କରିବା ମାନେ ଭକ୍ତଙ୍କ ମୁଖରୁ ଭଗବାନ କଥା ଶୁଣିବା, ଇଏ ହେଉଛି ଭକ୍ତ ସଙ୍ଗ ବାସ ନୁହଁ। ଖାଲି ଭକ୍ତ ସାଙ୍ଗେ ରହିଗଲେ ରହିଗଲେ ତାଙ୍କ ପାଖରେ ରହିଗଲା ମାନେ ଭକ୍ତ ସଙ୍ଗ ହେଇଗଲା ନା, ଏଇଟା ନୁହଁ। ଭକ୍ତ ସଙ୍ଗ କହିଲେ ଭକ୍ତଙ୍କ ମୁଖରୁ ଭଗବାନ କଥା ଶୁଣିବ, ଇଏ ହେଉଛି ଭକ୍ତ ସଙ୍ଗ। ଏଇଟା ଆମର ଅଭିଳାଷ ରହିବା କଥା, ଜନ୍ମେ ଜନ୍ମେ ହଁ ଏଇ ଅଭିଳାଷ। ଆମେ ଭୌତିକ ଜଗତରେ ହଉ କିଛି ଅସୁବିଧା ନାହିଁ, କିନ୍ତୁ ଭକ୍ତଙ୍କର ସଙ୍ଗରେ ରହିବା, ଭଗବାନ କଥା ଶୁଣିବା, ଇଏ ଭଗବାନଙ୍କ ରହିଲା, ଭଗବାନ ସଙ୍ଗରେ ରହିଲା ଭଳି ଭଗବାନ କଥା ଯେଉଁ ଚାଲିଛି ମାନେ ଏଇଠି ଆମେ ଭଗବାନଙ୍କ ସଙ୍ଗ କରୁଛେ, ଏଇ କଥା ମାଧ୍ୟମରେ ବାଣୀ ମାଧ୍ୟମରେ ସଙ୍ଗ କରାଯାଉଛି, ସେଥିପାଇଁ କଥାଟା ଏତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏଠି କୁହାଯାଉଛି ଇଏ ଆମ ପାଇଁ କୃପା କରିବା ପାଇଁ ସେଇ ମହତ୍ ବ୍ୟକ୍ତିମାନେ ସେ ଯେଉଁ ଯେଉଁ ମାଧ୍ୟମରେ ଭଗବତ ଧାମକୁ ଗଲେ ସେ ମାଧ୍ୟମକୁ ଆମେ ଛାଡ଼ିକି ଯାଇଛନ୍ତି, ଆମେ ମଧ୍ୟ ସେଇ ମାଧ୍ୟମ ଗ୍ରହଣ କଲେ ଆମେ ମଧ୍ୟ ଭଗବତ ଧାମକୁ ଚାଲିଯିବା। ଏତାଂଶ ଏକାଦଶ ସ୍କନ୍ଧ ତେଇଶ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଅବନ୍ତୀ ବ୍ରାହ୍ମଣ ଅବନ୍ତୀ ଭିକ୍ଷୁକ ଜଣେ ଏଇ ସଙ୍ଗୀତରୁ ଗାନ କରୁଥିଲେ, ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଇଥିଲେ ଏଇ ଶ୍ଳୋକକୁ ପାଠ କରୁଥିଲେ। ତେଣୁ ଏଇଭଳି ଭାବରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଆମେ ସବୁ ପାଠ କରିବା ନାହିଁ, କେତୋଟି ଶ୍ଳୋକ ପାଠ କରିବା। ତେଣୁ ପ୍ରଭୁପାଦ ମହାରାଜ ଏକତିରିଶ ଗଲା ବତିଶ ଶ୍ଳୋକରେ କହୁଛନ୍ତି, ଯେ ନିଆରି ବିନ୍ଦା କେ ବିମୁକ୍ତ ମାନିନ ତୈ ଅସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ କୃଷ୍ଣ ପରମ ପଦଂ ତଥ ପତନ୍ତି ଅଧ ଅନାଦୃତ ଯୁଷ୍ମଦଂଘ୍ରୟ। ପ୍ରଭୁପାଦ ମହାରାଜ ଯେତେବେଳେ ତାଙ୍କର ସବୁ ପ୍ରବଚନ ସବୁ ଦିଅନ୍ତି ତାଙ୍କର ସବୁ ରେକର୍ଡ଼ିଂ ରହିଛି, ତେଣୁ ଅଧିକାଂଶ ପ୍ରବଚନରେ ଏହିସବୁ ଶ୍ଳୋକକୁ ସବୁ କୁହନ୍ତି। ପ୍ରଭୁପାଦ କୋର୍ଟ ବୋଲି ଗୋଟେ ବହି ଅଛି, ପ୍ରଭୁପାଦ କେଉଁ କେଉଁ ଶ୍ଳୋକକୁ ସବୁବେଳେ କୋର୍ଟ କରନ୍ତି ସେଇଟାକୁ ସବୁବେଳେ କହନ୍ତି, ତା ଦେହରେ ଇଏ ଗୋଟିଏ ଶ୍ଳୋକ କ'ଣ ଏଇଟା, ଯେଉଁମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଉନାହାନ୍ତି, ଭଗବାନ କହିବେ ବହୁତ ଭକ୍ତ ବହୁତ ଅଛନ୍ତି, ଜ୍ଞାନୀ ଅଛନ୍ତି, ଯୋଗୀ ଅଛନ୍ତି, ସେମାନେ ମୋର ଶରଣରେ ଯାଉନାହାନ୍ତି, ତେଣୁ ସେଇପାଇଁ ଏଇ ଶ୍ଳୋକଟି କୁହେ, ଯେ ନିଆରେ ବିନ୍ଦା ଆଖି ବିମୁକ୍ତ ମାନିନ। ଯେଉଁମାନେ ଜ୍ଞାନୀମାନେ ସେମାନେ ଭାବନ୍ତି କ'ଣ, ଆମେ ମୁକ୍ତ ହେଇଗଲୁ, ବିମୁକ୍ତ ମାନିନ, ବିଶେଷ ମୁକ୍ତି ହେଇଗଲୁ ଆମେ, ଆମେ ଆଉ ବହୁତ ଜଗତରେ ନାହୁଁ, ଆମେ ମୁକ୍ତ ହେଇଗଲୁ, ଏଇଭଳି ମନରେ ଚିନ୍ତା କରନ୍ତି, କିନ୍ତୁ ପ୍ରକୃତିରେ ସେମାନେ ମୁକ୍ତ ନୁହନ୍ତି। ଯେ ନିଆରେ ଯେଉଁମାନେ ଏମାନେ ପ୍ରକୃତରେ ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ, ତେଣୁ ଯେ ନି ଅରବିନ୍ଦା ଭଗବାନଙ୍କ କେତେ ସୁନ୍ଦର ରୂପ ରହିଛି, ନୟନ ରହିଛି ଅରବିନ୍ଦ, ଚକ୍ଷୁ ମଧ୍ୟ ସେହିଭଳି ଭାବେ ପଦ୍ମଭଳି, କିନ୍ତୁ ଯେଉଁମାନେ ସେଇ ଭଗବାନଙ୍କର କ'ଣ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନିଅନ୍ତି ନାହିଁ, ତ୍ୱୟି ଅସ୍ତଭାବ ଅବିଶୁଦ୍ଧ ବୁଦ୍ଧ, ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ, ଅସ୍ତଭାବ ତାଙ୍କର ଭାବ ନଷ୍ଟ ହେଇଯାଇଛି, ଅସ୍ତଭାବ ଆରୁହ୍ୟ କୃଷ୍ଣ ପରମ ପଦଂ ତଥ ବହୁତ କଷ୍ଟ କରନ୍ତି, ସକାଳୁ ଉଠି ରାତି ପର୍ଯ୍ୟନ୍ତ କଷ୍ଟ ହିଁ କଷ୍ଟ। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଅର୍ଜୁନ ପଚାରିଲେ, ପ୍ରଭୁ ଯେଉଁମାନେ ଆପଣ ଯେଉଁଭଳି ଭାବରେ କଥା କହିଲେ, ଏଇଭଳି ଭାବରେ ଯେଉଁମାନେ ଆପଣଙ୍କର ପୂଜା କରୁନାହାନ୍ତି, ଏବଂ ଯେଉଁମାନେ ଅବ୍ୟକ୍ତ ଚିନ୍ତା କରୁଛନ୍ତି, ଅକ୍ଷରକୁ ଚିନ୍ତା କରୁଛନ୍ତି, ବ୍ରହ୍ମ ଚିନ୍ତା କରୁଛନ୍ତି, ତାଙ୍କ ଭିତରେ କିଏ ଶ୍ରେଷ୍ଠ, ଏଇ ପ୍ରଶ୍ନଟି ପଚାରିଥିଲେ। ତେଣୁ ଭଗବାନ କହିଲେ ସେମାନେ ବହୁତ କଷ୍ଟ କରିବେ, କ୍ଲେଶ ଧିକତର ସ୍ତେଷା, ଭଗବାନଙ୍କୁ ଭଜନ କରିବା ପାଇଁ କ୍ଲେଶ ନାହିଁ, ଭଗବାନ ଭଜନ ହେଉଛି ଆନନ୍ଦଦାୟକ, ସୁସୁଖମ କର୍ତ୍ତୁମବ୍ୟୟମ, କିନ୍ତୁ ଭଗବାନଙ୍କ ଭଜନ ନ କରିକି ଅଷ୍ଟାଙ୍ଗ ଯୋଗ କରିବା, ଜ୍ଞାନ ଚର୍ଚ୍ଚା କରିବା, ଏସବୁ ବହୁତ କଷ୍ଟଦାୟକ ପନ୍ଥା, କ୍ଲେଶୋଧିକ ତରସ୍ତେଷା, ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ଏଠି ମଧ୍ୟ ବ୍ରହ୍ମାସକତା କହୁଛନ୍ତି ଆରୁହ୍ୟ କୃଶ୍ରେଣମ, ବହୁତ କଷ୍ଟ, ସେମାନେ କିଛି ଭଲ ଖାଦ୍ୟ ଖାଇବେ ନାହିଁ, କାହିଁକି ନା ଭଲ ଖାଦ୍ୟ ଖାଇଲେ ଜିଭାକୁ ରସନାକୁ ଆମେ କଣ୍ଟ୍ରୋଲ କରିପାରିବା ନାହିଁ, ସେମାନେ ଭଲ ଖାଦ୍ୟ ଖାଇବେ ନାହିଁ। ଏଇଭଳି ଭାବରେ ବହୁତ କଥା ରହିଛି, ତାଙ୍କ ବହୁତ କଷ୍ଟଦାୟକ ରହିଛି ତାଙ୍କ ସାଧନା, କିନ୍ତୁ ଆମର ସେସବୁ ନାହିଁ। ଆମେ ଭଗବାନ ଭୋଗ ଲଗାଇବା, ବହୁତ ସୁନ୍ଦର ସୁନ୍ଦର ପଦାର୍ଥ ଭୋଗ ଲଗାଇବା, ସେଇଟା ପ୍ରସାଦ ପାଇବା, ପ୍ରସାଦ ରୂପରେ ପାଇବା, ସୁସୁଖମ କର୍ତ୍ତୁମ ବ୍ୟୟମ, ଏଇଭଳି ଭାବରେ ରହିଛି। ଭକ୍ତି ମାର୍ଗକୁ କଷ୍ଟଦାୟକ କୁହାଯାଏ ନାହିଁ, ଏଇଟା ସୁସୁଖମ, ଆରମ୍ଭରୁ ସୁଖ। ଭାଗବତର ଗୋଟେ ପ୍ରଥମ ସ୍କନ୍ଧରେ ଏ ଶ୍ଳୋକଟି ଅଛନ୍ତି, ସୁତ ଗୋସ୍ୱାମୀ କହିଛନ୍ତି ଯେ ଯେଉଁମାନେ ସେ ଶ୍ଳୋକଟି କ'ଣ ନା, ଯେଉଁମାନେ କବୟୋ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ସେମାନେ କ'ଣ କରନ୍ତି ନା, ଅତୋ ବୈ କବୟ ନିତ୍ୟଂ ଭକ୍ତିଂ ପରମୟା ମୁଧା। ଇଏ ହେଉଛି ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଅତୋ ବୈ କବୟ ନିତ୍ୟଂ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ କ'ଣ କରିବେ, ଦ୍ୱିତୀୟ ଅଧ୍ୟାୟରେ ଅଛି, ଅତୋ ବୈ କବୟ ନିତ୍ୟଂ ଭକ୍ତିଂ ପରମୟା ମୁଧା। ଭକ୍ତି ଆଚରଣ କରୁଛନ୍ତି ମାନେ ଖାଲି ଆନନ୍ଦ ନୁହଁ, ବହୁତ ଆନନ୍ଦ, ପରମାୟା ମୁଦା, ପରମାୟା ମୁଦା, ବାସୁଦେବ ଭଗବତୀ କରୁଛନ୍ତି ଆତ୍ମିକ ସାଧନୀ, ଭଗବାନ ବାସୁଦେବଙ୍କ ପ୍ରତି ଯେଉଁ ଭକ୍ତି କରନ୍ତି ସେମାନେ ବହୁତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଏହି ଶ୍ଳୋକର ଭାଷ୍ୟରେ କୁହାଯାଉଛି ସାଧନ ଦଶାୟମପି କଷ୍ଟ ଅଭାବ, ସାଧନ କାଳରେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ, କିନ୍ତୁ ସାଧନ ଭକ୍ତି ଏଭଳି ସାଧନ ଦଶାରେ ମଧ୍ୟ କଷ୍ଟ ନାହିଁ, ଆନନ୍ଦଦାୟକ, ବାହାରକୁ ଲାଗିବ କଷ୍ଟ, ମଙ୍ଗଳା ଆଳତି, ଆରେ ବାପରେ ବା, ସକାଳୁ 6:30ରେ ମୁଁ ଉଠିବି, 6:30ରେ ଉଠିବିନି, ଆଗରୁ ଉଠିଲେ 6:30ରେ ଯାଇକିରି କ୍ଲାସ୍ ଆଟେଣ୍ଡ କରିବି, ବହୁତ କଷ୍ଟଦାୟକ, କିନ୍ତୁ ଯିଏ କରୁଛନ୍ତି ତାକୁ ଆନନ୍ଦ ଲାଗୁଛି, ତାକୁ କଷ୍ଟ ଲାଗୁ ନାହିଁ। ପ୍ରଥମ ସ୍କନ୍ଧରେ ଏ କଥାଟି ରହିଛି, ଏଇଟା ହେଉଛି ତପୋଦିବ୍ୟମ ପୁତ୍ର କାହାଯିଏନ ସତ୍ୟମ ଶୁଦ୍ଧେତ, ଆମର ହୃଦୟ ଶୁଦ୍ଧି ହେଉଛି ଯସ୍ମାତ୍ ବ୍ରହ୍ମ ସୌଖ୍ୟଂ ତୁ ଅନନ୍ତ, ଯାହାଦ୍ୱାରା କି ଅନନ୍ତ ସୁଖ ରହିଛି, ସୁଖ ହିଁ ପ୍ରାପ୍ତ ହେଉଛନ୍ତି। ଯଦି ଦୁଃଖ ପ୍ରାପ୍ତ ହୁଅନ୍ତେ ତାହେଲେ ସବୁଦିନ କରନ୍ତେ, ଗୋଟେ ଦିନ କଲେ ଆଉ ଗୋଟେ ଦିନ କରିବେ ନାହିଁ, କିଏ କଷ୍ଟ, ସେ ସୁଖ ପ୍ରାପ୍ତ ହେଉଛନ୍ତି, ଆହୁରି ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି। କେତେବେଳେ ସମୟ ଭୋର ହେବ, କେମିତି ଉଠିବା, ଆମେ ଯିବା ସ୍ନାନ କରିବା, ଇତ୍ୟାଦି ମଙ୍ଗଳା ଆଳତି ଆଟେଣ୍ଡ କରିବା, ଏସବୁ ଭାବ ଆସିବ, ତେଣୁ ଆନନ୍ଦଦାୟକ, ଏଇଟା ଦୁଃଖଦାୟକ ନୁହଁ, କଷ୍ଟଦାୟକ ନୁହଁ, ଆନନ୍ଦଦାୟକ। ତେଣୁ ଏହିଭଳି ଭାବରେ ଆରୁହ୍ୟ କୃଶ୍ରେଣ ପରମ ପଦଙ୍କତ, ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି, ସବୁବେଳେ ବ୍ରହ୍ମଚିନ୍ତନ କରି ବ୍ରହ୍ମଚିନ୍ତନ କରିପାରନ୍ତି ନାହିଁ, ଏ ବହୁତ କଥା ରହିଛି, ଆମେ ଏତେ ଆଲୋଚନା କରିବା ନାହିଁ। ପତନ୍ତି ଅଧ, ଆଉ ବହୁତ ଚେଷ୍ଟା କରି ବହୁତ କଷ୍ଟ କରିକିରି ଯଦିଓ ସେମାନେ ବ୍ରହ୍ମସ୍ତରକୁ ଉତ୍ତୀର୍ଣ୍ଣ ହୁଅନ୍ତି, କିନ୍ତୁ ସେଠୁ ତାଙ୍କର ପତନ ହୋଇଯାଏ, କାହିଁକି ନା ଅନାଦିତ ଦୁଷ୍ମନ୍ତ ଅଙ୍ଗ୍ରୟ, ଭଗବାନଙ୍କର ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି, ଆଉ କ'ଣ କହିବା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଭକ୍ତ ବ୍ୟତୀତ କର୍ମୀ ଜ୍ଞାନୀ ଯୋଗୀ ପରାର୍ଥବାଦୀ ପରୋପକାରୀ ରାଜନୀତି ବ୍ୟତୀ ରାଜନୀତିବିତ୍ ନିର୍ବିଶେଷବାଦୀ ଶୂନ୍ୟବାଦୀ ପ୍ରଭୃତି ବହୁ ଅଭକ୍ତ ରହିଛନ୍ତି, ଯେଉଁମାନେ ଭଗବାନଙ୍କ ସେ ପାଦ ପଦ୍ମର ଆଶ୍ରୟ ଅବଲମ୍ବନ ନ କରି ସେମାନଙ୍କ ନିଜ ମନଗଢ଼ା ମୁକ୍ତି ଲାଭର ଉପାୟ ଉଦ୍ଭାବନ କରନ୍ତି, ସେମାନେ ଯଦିଓ ଭ୍ରାନ୍ତ ଭାବରେ ମନେ କରନ୍ତି ସେମାନେ ମୁକ୍ତ ହୋଇଯାଇଛନ୍ତି ଏବଂ ପରମପଦ ପ୍ରାପ୍ତ ହୋଇଛନ୍ତି, ତଥାପି ସେମାନେ ଅଧପତିତ ହୁଅନ୍ତି। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ମାୟାବାଦୀ ସନ୍ନ୍ୟାସୀମାନେ ଜଗତ ସତ୍ୟ ବ୍ରହ୍ମ ସତ୍ୟ ଜଗତକୁ ତ୍ୟାଗ କରିକିରି ଜଗତକୁ ତ୍ୟାଗ କରିଦିଅନ୍ତି, ବ୍ରହ୍ମ ଚିନ୍ତନ କରନ୍ତି କିନ୍ତୁ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, ତେଣୁ ସେ ଆସିକରି ତଥାଗତ ଯେଉଁ ଜନହିତକର କାର୍ଯ୍ୟ ରହିଛି, ରୋଗୀଙ୍କୁ ସେବା କରିବା ଆମ କରିବା ସମ କରିବା ଏହିସବୁ କାର୍ଯ୍ୟରେ ଲାଗନ୍ତି, କାରଣ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ପ୍ରଭୁପାଦ ମହାରାଜ ବହୁତ ପ୍ରାକ୍ଟିକାଲ ଏକ୍ଜାମ୍ପଲ ଦେଇଛନ୍ତି। ତେଣୁ ଏହିଭଳି ଭାବରେ ଯେ ନିୟରି ବିନ୍ଦାଠ ବିମୁକ୍ତ ମାନିନ ତୈସ୍ତ ଭାବ ତଥା ନେତା ତେତି ଶ୍ଳୋକରେ କହୁଛନ୍ତି, ତଥା ନେ ମାଧବ ତାବଧା କ୍ୱଚିତ୍ ଭ୍ରସନ୍ତି ମାର୍ଗ ତ୍ୱୟିବଦ୍ଧ ସୌଦା ତ୍ୱୟାଭିଗୁପ୍ତା ବିଚରନ୍ତି ନିର୍ଭୟା विनयकानिक प्रमूर्ध सुप्रभु भगवान कर भक्त माने तथा नौते माधव तावक क्वचित जो भली भाव पतन हुए से भली भाव भगवान भक्त पतन हुए ना हे माधव आपणकर भक्त मानकर से भली केवल पतन हुए ना ब्रसंति मार्ग तय बद्ध श्रुदा जदि मानकर पतन हो गले आपण हो बद्ध सौदा प्रति बहुत सौहृद रही तेणु तया अभिगुप्ता विचरती निर्भया पुणी आप उद्धार करती आपन तक रक्षा पूर्ण सुरक्षा प्रदान करते से निर्भया भाव विचरण करती विचरती निर्भया एमती विनयकानिक प्रमूर्धर्षु प्रभु जिते बड़ बड़ विघ्न आसु तार मुंड पाद देखने चलिए जमी ध्रुव महाराज मृत्युर मथा पाद देखिए भगवत धाम को गले भाव कथा रही भाव अनेक श्लोक रही आम गोटे श्लोक कहीकि शेष करवा चालीस नंबर श्लोक मत्सा ये भाव भगवान गुण गान सब कर अंतिम कहते मत्सा सकच्छप नृसिंह वराहंस राजन्य विप्र विबुधेशु कृतावतार तं पाशीन त्रिभुवन चथाधुनेश भारंग भुवोहर जदुत्तम वंदनंते भगवान विभिन्न अवतार आसते मत्स्य रूप से आसती केत कच्छप रूप से आसती आज ये पाठ करवा प्रलय प्रयोगी जल बुलवा ये सब कहुचे ना यहाँ मत्स्य अश्व रूप से अश्व होती हयग्रीव हयग्रीव रूप से आसिक भगवान जो वेद को उद्धार करते मधुकट कैट को हत्या करते मत्स्य रूप से वेद को उद्धार करते ब्रह्मा को प्रदान करते से भाव कच्छप रूप से मंदार पर्वत जो घर्षण होता समुद्र मंथन होता से समय लक्षे योजन कच्छप रूप धारण करोलन करते मंदार पर्वत सुनार पर्वत सेटा उद्धार करते नृसिंह अवतार तो समस्त जानते प्रहलाद को रक्षा करते बराह भगवान बराह रूप से दुई थर आसिले मीन रूप से दुई थर आसिले बराह रूप से आसिक पृथ्वी को उत्तोलन कले आ गोटे बराह रूप से आसिक पृथ्वी को उत्तोलन कला सहित हिरण्याक्ष को बध करते हंस अवतार आस भगवान ज्ञान उपदेश देते कारी कुमार को राजन्य राजा ये आस भगवान रामचंद्र राजा क्षेत्र राजा रामचंद्र रूप से आसते विप्र ब्राह्मण कूल परशुराम विबुधेशु विबुधेशु देवता मानक भगवान बामन देव रूप से आसते कृतावतार यही भाव अनेक अवतार आप ग्रहण कर प्रभु तुम पासी न त्रिभुवन चथाधुनेश आप पालन करती साधु मान को परित्राण साधु मान पालन करती त्रिभुवन को पालन करती यथाधुनेश हे ईश हे प्रभु आप बर्तमान मत आसी पालन करेंगे आमको भारं भुवहर जदुत्तम बंदनते भक्त मान पालन करने संगे संगे भूमि भार को हरण करेंगे अभक्त मान को विनाश करेंगे ये भगवान कार्य प्रभु जदुत्तम जदुकूल आप आसी प्रभु तेणु आम जदुत्तम आपण श्रेष्ठ जदु आपण आपण को आम प्रणाम कर वंदना करुचु यही भाव वंदना कले छबिश रु चालीस पंदर टी श्लोक वर्णना करी अंतिम कहले दिष्टाबीगत परोपमा अंशेन साक्षात भगवान भवायन मा भू भयं भोजपतेर्मूर्षो गोप्ता जदुना भविता तवात्मज माँ को आश्वासन माँ देवकी तुम्हें चिंता करना भय करना ये जो भजवंश आसी ये जो भोजपते कंस आज मृत्यु आसीगला समय भगवान आस आविर्भाव हो गले से हत्या करेंगे तुम भय करवा दरकार नहीं भाव कही इति अभीष्ट पुरुषं पदुम पदुपम निदम तथा ब्रह्म ब्रह्मेशानुपुरुधाय देवा प्रति जुजुर्दिवम यही भाव प्रार्थना करी चिन्मय परमेश्वर भगवान श्री विष्णु को स्तव करी समस्त देवता मैंने ब्रह्मा और शिव को सामान अग्रभाग रखी स्वर्गलोक को फेरी जाइए आम समय आम कथा विश्राम देवा जय श्रीमद भागवत की जय श्री गोपाल महाराज की जय श्री गुरुदेव की संवेद गौर भक्त की जनिताई गौर प्रमानंदी।